ଲାଭ କରିବାକୁ ଚାହୁଁଛନ୍ତି ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ତେଣୁ ଏ ଗୋପୀମାନେ ଏମାନେ ଭଗବାନଙ୍କୁ ଜାଣିଥିଲେ ତତ୍ତ୍ୱରେ, ଯଦିଓ ସେମାନେ ବହୁତ ଉଚ୍ଚକୂଳରେ ଜନ୍ମଗ୍ରହଣ କରିନଥିଲେ। ବ୍ରାହ୍ମଣ କ୍ଷତ୍ରିୟ ଏସବୁ ଉଚ୍ଚକୂଳ ରହିଛି, ବର୍ଣ୍ଣାଶ୍ରମ ଧାରାରେ ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ ଛୋଟ ଶ୍ରେଷ୍ଠ ବର୍ଣ୍ଣ ଭିତରେ, ତା ତଳକୁ ଆସୁଛନ୍ତି କ୍ଷତ୍ରିୟ, ତା ତଳକୁ ଆସୁଛନ୍ତି ବୈଶ୍ୟ ଏବଂ ତା ତଳକୁ ଶୂଦ୍ର। ଗୋପୀମାନେ ଯଦିଓ ସେମାନେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିନଥିଲେ ବା କ୍ଷତ୍ରିୟ କୂଳରେ ଜନ୍ମଗ୍ରହଣ କରିନଥିଲେ, ଯଦିଓ ସେ ବୈଶ୍ୟ କୂଳରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତଥାପି ସେମାନେ ବହୁତ ଧନୀ ପରିବାର ନଥିଲେ। ଗୋପାଳନ ସେମାନେ ଗାଈ କ୍ଷୀର ଦହି ଇତ୍ୟାଦି ବିକ୍ରି କରୁଥିଲେ। ଯେତେବେଳେ ଗାଈ କ୍ଷୀର ଦହି ସବୁ ବିକ୍ରି କରୁଥିଲେ, ଯାଉଥିଲେ ସହରକୁ, ଯାଉଥିଲେ ଟାଉନକୁ, ଯାଉଥିଲେ ବୃନ୍ଦାବନ ଗ୍ରାମରୁ ଯାଉଥିଲେ ସହରକୁ ମଥୁରାକୁ, ସେତେବେଳେ ସେ କହୁଥିଲେ ବିକ୍ରେତୁ କାମା କ୍ଷୀର ଗୋପ କନ୍ୟା, ବିକ୍ରେତୁ କାମା କନ୍ୟା ମୁରାରି ପାଦାର୍ପିତ ଚିତ୍ତ ବୃତ୍ତି, ମୁରାରି ପାଦାର୍ପିତ ଚିତ୍ତ ବୃତ୍ତି ଦଧ୍ୟାଧିକମ୍ ମୋବସାଦ ଭୋଜ, ଦଧ୍ୟାଧିକମ୍ ମୋବସାଦ ଭୋଜ ଗୋବିନ୍ଦ ଦାମୋଦର ମାଧବେଦି, ଗୋବିନ୍ଦ ଦାମୋଦର ମାଧବେଦି, ଗୋବିନ୍ଦ ଦାମୋଦର ମାଧବେଦି। ହେଉଛି ତନ୍ମୟତା, ଲେଖା ହେଉଛି ତନ୍ମୟତା, ଲାଷ୍ଟ ଲେଖା ହେଇଛି ତନ୍ମୟତା। କ୍ଷୀର ଦହି ଲହୁଣୀ ଏସବୁ ବିକ୍ରି କରୁଛନ୍ତି, କିନ୍ତୁ ସେ କହୁନାହାନ୍ତି କିଏ କ୍ଷୀର ନେବ ଆପଣମାନଙ୍କ ଗ୍ରାମକୁ, ଯେଉଁମାନେ ଯାଆନ୍ତି ବିକିବା ପାଇଁ ସେ ଯାହା ଆଣିଥିବେ ସେଇଟା କହିବେ, ଫଳ ନେବ କି ଫୁଲ ନେବ ଏସବୁ କହିବେ। କିନ୍ତୁ ଗୋପୀମାନେ କହୁନଥିଲେ କ୍ଷୀର ନେବ କି ଦହୁଣୀ ନେବ ଲହୁଣୀ ନେବ, ସେ କହୁଥିଲେ ଗୋବିନ୍ଦ ନେବ ନା ଦାମୋଦର ନେବ ନା ମାଧବ ନେବ, ଗୋବିନ୍ଦ ଦାମୋଦର ମାଧବେଦି ତନ୍ମୟତା। ପାଗଳ ଯେଭଳି ଭାବରେ ଆଚରଣ କରେ, ଯେଉଁମାନେ ଭକ୍ତିର ଅତ୍ୟନ୍ତ ଉନ୍ନତ ସ୍ତରକୁ ଯାଇଛନ୍ତି ସେମାନେ ସେଇଭଳି ଭାବରେ ଆଚରଣ କରୁଛନ୍ତି। ଏକୋଇଶ ଅଧ୍ୟାୟରେ ଏ ଗୋପୀମାନଙ୍କର ଏ ବଂଶୀଧ୍ୱନି ବିଷୟରେ ମହାତ୍ମା ବର୍ଣ୍ଣନା କରାଯାଉଛି, ଇଏ ଅନ୍ତିମ ଶ୍ଳୋକ। ତେଣୁ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ଏବଂ ବିଧା ଭଗବତ ଭଗବାନ ତାଙ୍କ ପାଖରେ ନାହାନ୍ତି, ଭଗବାନ ବୃନ୍ଦାବନ ଚାରିଣ ବୃନ୍ଦାବନରେ ଗୋଚାରଣ କରୁଛନ୍ତି ବା ଗାଭୀ ଚାରଣ କରୁଛନ୍ତି। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭଗବାନ ଗାଭୀ ଚାରଣ କ'ଣ ବର୍ଷା ଚାରଣ କରୁଥିଲେ, ଷଷ୍ଠ ବର୍ଷରୁ ଭଗବାନ ପ୍ରଗଣ୍ଡ ବୟସ ଆରମ୍ଭ ହୋଇଗଲା, ସେତେବେଳେ ସେ ଗାଭୀ ଚାରଣ କଲେ, ଗାଈମାନଙ୍କୁ ଚାରଣ କଲେ, ବୃନ୍ଦାବନ ଚାରଣ ସେ ବୃନ୍ଦାବନ ସବୁବେଳେ ସେ ବୃନ୍ଦାବନ ରହିଛନ୍ତି, ବର୍ତ୍ତମାନ ମଧ୍ୟ ବୃନ୍ଦାବନରେ ଅଛନ୍ତି। ଖାଲି ଯେ 5000 ବର୍ଷ ତଳେ ସେ ଗୋଚାରଣ କରୁଥିଲେ ତା ନୁହଁ, ବର୍ତ୍ତମାନ ମଧ୍ୟ ରହିଛନ୍ତି। ଆମର ଜଣେ କବି ରଚନା କରିଛନ୍ତି ଯେ କସ୍ତୁରୀ ତିଳକ ନାସାଗ୍ରେ ବର ମୌକ୍ତିକ କରତଳେ।